ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ଭାରତର କାଳଜୟୀ ସଂସ୍କୃତି ଓ ଐତିହ୍ୟ ସହିତ ସମସ୍ତ ଭାରତୀୟଙ୍କ ଶକ୍ତି ସହ ପ୍ରଧାନମନ୍ତ୍ରୀ ଜଡ଼ିତ ବୋଲି ସ୍ୱତନ୍ତ୍ର ସାକ୍ଷାତକାରରେ କହିଲେ ଶ୍ରୀ ମୋଦି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆସନ୍ତା ଶୁକ୍ରବାର ଦିନ ତିନିଦିନିଆ ଓଡ଼ିଶା ଗସ୍ତରେ ଆସିବେ। ସାରସ୍ୱତ ସାଧକ ରମାକାନ୍ତ ରଥଙ୍କର ଆସନ୍ତାକାଲି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷକୃତ୍ୟ ସମ୍ପନ୍ନ ଏବଂ ସାର୍ବଜନୀନ ଟିକାକରଣର ଗୁରୁତ୍ୱ ସମ୍ପର୍କରେ ଜନସଚେତନତା ସୃଷ୍ଟି ଲାଗି ଆଜି ପାଳନ କରାଯାଉଛି ଜାତୀୟ ଟିକାକରଣ ଦିବସ। ବିଶ୍ୱରେ ଜଣାଶୁଣା କୃତ୍ରିମ ବୁଦ୍ଧିମତା ଏଆଇର ଗବେଷକ ଲେକ୍ସ ଫ୍ରିଡମ୍ୟାନ୍ଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ପୋଡ୍କାଷ୍ଟରେ ଆଜି ପ୍ରାୟ 3 ଘଣ୍ଟା ଧରି ସ୍ୱତନ୍ତ୍ର ସାକ୍ଷାତ ଆଲୋଚନା କରିଛନ୍ତି। ଶ୍ରୀ ମୋଦି କହିଛନ୍ତି ତାଙ୍କର ଶକ୍ତି 140 କୋଟି ଭାରତୀୟଙ୍କ ସହ ଜଡ଼ିତ, ଭାରତର କାଳଜୟୀ ସଂସ୍କୃତି ଓ ଐତିହ୍ୟ ସହିତ ସେ ଜଡ଼ିତ। ଫ୍ରିଡମ୍ୟାନ୍ଙ୍କ ସହ ଏକ ପ୍ରଶ୍ନରେ ମୋଦି କହିଛନ୍ତି ଧୈର୍ଯ୍ୟ ଏବଂ ଆତ୍ମବିଶ୍ୱାସର ସହିତ ପ୍ରତ୍ୟେକ ଆହ୍ୱାନକୁ ସମ୍ମୁଖୀନ ହେବା ପାଇଁ ଯୁବପିଢ଼ିଙ୍କୁ ଆହ୍ୱାନ ଦେଇଛନ୍ତି। ଅସୁବିଧା ସମୟରେ ଧୈର୍ଯ୍ୟର ପରୀକ୍ଷା ହୋଇଥାଏ ଏବଂ ଧୈର୍ଯ୍ୟ ତାଙ୍କୁ ଶକ୍ତିଶାଳୀ କରିବା ପାଇଁ ସାହାଯ୍ୟ କରିଥାଏ। ଶ୍ରୀ ମୋଦି କହିଛନ୍ତି ପ୍ରତ୍ୟେକ ଆହ୍ୱାନକୁ ସେ ଏକ ସୁଯୋଗ ଭାବରେ ଦେଖିଥାନ୍ତି। ଯୁବକମାନଙ୍କୁ ଧୈର୍ଯ୍ୟ ଏବଂ ଆତ୍ମବିଶ୍ୱାସର ସହ ଦାୟିତ୍ୱକୁ ନିର୍ବାହ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।
मुसीबतें मुझे मजबूत बनाने के लिए हैं, मुसीबतें मुझे हताश निराश करने के लिए नहीं है। और मैं तो हर ऐसे संकट को, हर मुसीबत को हमेशा अवसर मानता हूं। तो मैं नौजवानों से कहूंगा ଦୁସରା ପେସେନ୍ସ ଚାହିଏ, ସର୍ଟକଟ୍ ନାଇଁ ଚାଲିଥା ଜୀ।
ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ତିନିଦିନିଆ ଓଡ଼ିଶା ଗସ୍ତରେ ଆସି ଆସନ୍ତା 21 ତାରିଖ ସନ୍ଧ୍ୟାରେ ଝାରସୁଗୁଡ଼ାଠାରେ ପହଞ୍ଚିବେ। 22 ତାରିଖ ସକାଳେ ସମ୍ବଲପୁରର ଇଷ୍ଟଦେବୀ ମା ସମଲିଙ୍କ ଦର୍ଶନ ପରେ ଶ୍ରୀ ଶାହା ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ଏହା ସହିତ ଶ୍ରୀ ଶାହା ସମ୍ବଲପୁରରେ ଏକ ସାଧାରଣ ସଭାରେ ଯୋଗଦେବେ। 23 ତାରିଖ ଦିନ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କରିବା ପରେ ଜଟଣୀଠାରେ ଦେଶର ଦ୍ୱିତୀୟ ଫୋରେନ୍ସିକ୍ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ଶ୍ରୀ ଶାହାଙ୍କ ଗସ୍ତକୁ ନେଇ ଆଜି ସମ୍ବଲପୁରରେ ଦଳୀୟ ପଦାଧିକାରୀଙ୍କର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏ ସମ୍ପର୍କରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି
22 ତାରିଖ ସକାଳୁ ସମଲେଇ ଦର୍ଶନ କରିବାକୁ ଯିବେ। ସମଲେଇ ଦର୍ଶନ କଲାପରେ ପିଏଚ୍ଡି ପଡ଼ିଆରେ ଶିଳାନ୍ୟାସ ଉଦ୍ଘାଟନ 10:30-11:30 ସାଧାରଣ ସଭାରେ ଯୋଗ ଦେବେ। ଭୁବନେଶ୍ୱରରୁ ପୁରୀ ଯିବେ, ପୁରୀରେ ରାତ୍ରିରଣୀ କରିବେ, ଜଗନ୍ନାଥ ଦର୍ଶନ କରି ତାପରେ ଜଟଣୀରେ ଫରେନ୍ସିକ୍ ୟୁନିଭର୍ସିଟି ମଧ୍ୟ ଶିଳାନ୍ୟାସ କରିବେ। 23 ତାରିଖ ଦିନ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ।
ରାଜ୍ୟରେ ରାସନ କାର୍ଡ ହିତାଧିକାରୀମାନଙ୍କ କ୍ଷତ୍ରିୟ ଯାଞ୍ଚ କରାଯିବା ପରେ ହିତାଧିକାରୀଙ୍କର ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ବର୍ତ୍ତମାନ ସୁଦ୍ଧା 30,734 ଲୋକ ଇ କେୱାଇସି କରିନଥିବା ବେଳେ 6,35,000 ଲୋକ ପୋର୍ଟାଲ ଜରିଆରେ ଆବେଦନ କରିଥିବା ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି। ବର୍ତ୍ତମାନ ସର୍ଭେ କାର୍ଯ୍ୟ ଚାଲିଥିବା ବେଳେ 15 ଏପ୍ରିଲ୍ ସୁଦ୍ଧା ଏହା ଶେଷ ହେବ। ନୂଆ ପୋର୍ଟାଲରେ ଏବେ ସୁଦ୍ଧା 50,000 ହିତାଧିକାରୀ ନୂତନ ରାସନ କାର୍ଡ ପାଇଁ ଆବେଦନ କରିଛନ୍ତି। ଆବେଦନ ପ୍ରକ୍ରିୟା ଶେଷ ପରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ ବୋଲି ମନ୍ତ୍ରୀ କହିଛନ୍ତି। ଭୁବନେଶ୍ୱର ଉତ୍ତରର ପାଣ୍ଡରା ଅଞ୍ଚଳରେ ଆଧୁନିକ ମାଛ ମାର୍କେଟ୍ ପ୍ରତିଷ୍ଠା କରାଯିବ ବୋଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି। 5 ଏକର 80 ଡେସିମିଲ୍ ଜାଗାରେ ହେବାକୁ ଥିବା ମାଛ ମାର୍କେଟ୍ ପାଇଁ 50 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ସ୍ୱତନ୍ତ୍ର ମାଛ ବଜାର କାର୍ଯ୍ୟକାରୀ ହେଲେ ମତ୍ସ୍ୟ ବ୍ୟବସାୟୀମାନେ ଲାଭବାନ ହେବେ। ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କର ସହମତି ପରେ ଏହି ପ୍ରକଳ୍ପକୁ କେନ୍ଦ୍ର ମତ୍ସ୍ୟ ଓ ପଶୁପାଳନ ବିଭାଗ ପକ୍ଷରୁ ମଞ୍ଜୁରୀ ମିଳିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଭୁବନେଶ୍ୱରରେ ଜାତୀୟ ସ୍ତରରେ ମଡର୍ଣ୍ଣ ଆର୍ଟ ଗ୍ୟାଲେରୀ ସେଣ୍ଟର ପ୍ରତିଷ୍ଠା ପ୍ରସ୍ତାବକୁ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ସହମତି ପ୍ରଦାନ କରିଛନ୍ତି। ଓଡ଼ିଶା ଏହାର ସମୃଦ୍ଧ କଳା, ଅଦ୍ୱିତୀୟ ଭାସ୍କର୍ଯ୍ୟ ଓ ପ୍ରାଚୀନ ଐତିହାସିକ ସ୍ଥଳକୁ ନେଇ ବେଶ୍ ବୃଦ୍ଧିମନ୍ତ। ରାଜଧାନୀ ଭୁବନେଶ୍ୱରରେ ମଡର୍ଣ୍ଣ ଆର୍ଟ ଗ୍ୟାଲେରୀର ଏକ ଶାଖା ପ୍ରତିଷ୍ଠା କରାଗଲେ ବହୁ ସଂଖ୍ୟାରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରାଯାଇପାରିବ ବୋଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଥିଲେ। ଏହି କେନ୍ଦ୍ର ପ୍ରତିଷ୍ଠା ଦ୍ୱାରା ରାଜ୍ୟର ଅନେକ ପ୍ରଖ୍ୟାତ କଳାକାରଙ୍କ କାରିଗରୀ ସ୍ଥାନ ପାଇପାରିବ, ଯାହା ଆଗାମୀ ପିଢ଼ିଙ୍କୁ ରାଜ୍ୟର ପ୍ରାଚୀନ ଐତିହ୍ୟ ସଂସ୍କୃତି ସମ୍ପର୍କରେ ଶିକ୍ଷା ପ୍ରଦାନ କରିବାରେ ମାର୍ଗଦର୍ଶକ ହେବ ବୋଲି ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି। ହକିକୁ ଲୋକପ୍ରିୟ ପ୍ରଚାର ପ୍ରସାର କରିବା କ୍ଷେତ୍ରରେ ପ୍ରସାର ଭାରତୀର ଉଲ୍ଲେଖନୀୟ ଅବଦାନ ପାଇଁ ହକି ଇଣ୍ଡିଆ ତରଫରୁ ପ୍ରସାର ଭାରତୀକୁ 2024 ପାଇଁ ଜମନଲାଲ ଶର୍ମା ପୁରସ୍କାର ପ୍ରଦାନ କରାଯାଇଛି। ଭାରତୀୟ ହକିର 100 ବର୍ଷ ପୂର୍ତ୍ତି ପାଳନ ଏବଂ 1975 କ୍ୱାଲାଲମ୍ପୁର ବିଶ୍ୱକପ୍ ବିଜୟର ସ୍କୃତି ସ୍ୱରୂପ ସପ୍ତମ ହକି ଇଣ୍ଡିଆ ବାର୍ଷିକ ପୁରସ୍କାର ପ୍ରଦାନ କରାଯାଇଛି। କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁ ଏବଂ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ ପ୍ରମୁଖ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ବିଶିଷ୍ଟ ସାରସ୍ୱତ ସାଧକ ପଦ୍ମଭୂଷଣ କବି ରମାକାନ୍ତ ରଥଙ୍କର ଆସନ୍ତାକାଲି ପୁରୀ ସ୍ୱର୍ଗଦ୍ୱାରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଓଡ଼ିଆ ସାହିତ୍ୟକୁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ସମୃଦ୍ଧ କରାଇବାରେ ଶ୍ରୀ ରଥଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ସନ୍ଦିଗ୍ଧ ମୃଗୟା, ସପ୍ତମ ଋତୁ, ସଚିତ୍ର ଅନ୍ଧାର, ଶ୍ରୀରାଧା ଏବଂ ଶ୍ରେଷ୍ଠ କବିତା ସଂକଳନ ବହୁ ପାଠକୀୟ ଆଦୃତି ଲାଭ କରିଛି। 1978 କବିତା ସଂକଳନ ସପ୍ତମ ଋତୁ ପାଇଁ ଶ୍ରୀ ରଥ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। 1992 ମସିହାରେ ସରସ୍ୱତୀ ସମ୍ମାନରେ ସେ ସମ୍ମାନିତ ହୋଇଥିଲେ। 1993 1998 ଯାଏ ସେ କେନ୍ଦ୍ର ସାହିତ୍ୟ ଏକାଡେମୀର ଉପସଭାପତି ଏବଂ 1998 2003 ପର୍ଯ୍ୟନ୍ତ ସଭାପତି ଭାବରେ କାର୍ଯ୍ୟ କରିଥିଲେ। 91 ବର୍ଷ ବୟସରେ ଭୁବନେଶ୍ୱରସ୍ଥିତ ତାଙ୍କ ବାସଭବନରେ ଆଜି ସକାଳେ ଶ୍ରୀ ରଥଙ୍କର ପରଲୋକ ହୋଇଯାଇଛି। ସାର୍ବଜନୀନ ଟିକାକରଣର ଗୁରୁତ୍ୱ ଏବଂ ଏ ସମ୍ପର୍କରେ ଜନସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ପ୍ରତିବର୍ଷ ଆଜିର ଦିନକୁ ଦେଶରେ ଜାତୀୟ ଟିକାକରଣ ଦିବସ ଭାବେ ପାଳନ କରାଯାଉଛି। 1995 ମସିହା ମାର୍ଚ୍ଚ ମାସ 16 ତାରିଖରେ ପ୍ରଥମ ଥର ପାଇଁ ଦେଶରେ ପୋଲିଓ ଟିକାକରଣ ଅଭିଯାନ ଆରମ୍ଭ କରାଯାଇଥିଲା। ସାମାଜିକ ଗଣମାଧ୍ୟମ ପୋଷ୍ଟ ଜରିଆରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା କହିଛନ୍ତି, ଟିକାକରଣ ମାଧ୍ୟମରେ ଶିଶୁଙ୍କୁ ସୁରକ୍ଷିତ ରଖିବା ନିମନ୍ତେ ଲକ୍ଷ୍ୟ ରଖାଯାଇଛି। ସମସ୍ତ ରାଜ୍ୟ ସରକାର ଏବଂ ଉତ୍ସର୍ଗୀକୃତ ସ୍ୱାସ୍ଥ୍ୟକର୍ମୀଙ୍କୁ ଏହି ଅଭିଯାନରେ ସାମିଲ ହେବା ପାଇଁ ମନ୍ତ୍ରୀ ଶ୍ରୀ ନଡ୍ଡା ଆହ୍ୱାନ ଦେଇଛନ୍ତି। ପିଲାମାନଙ୍କ କ୍ଷେତ୍ରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ନିମନ୍ତେ 2014 ମସିହାରେ ମିଶନ ଇନ୍ଦ୍ରଧନୁଷ ଯୋଜନା କାର୍ଯ୍ୟକାରୀ କରାଯାଇଛି। ଶିଶୁ ମୃତ୍ୟୁହାର ହ୍ରାସ କରିବା ଏବଂ ଶିଶୁମାନଙ୍କ କ୍ଷେତ୍ରରେ ବ୍ୟାପକ ଟିକାକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଏହି ଯୋଜନାରେ ଲକ୍ଷ୍ୟ ରଖାଯାଇଛି। ଏହା ସହିତ 2 ବର୍ଷରୁ କମ୍ ଶିଶୁ ଏବଂ ଗର୍ଭବତୀ ମହିଳାମାନଙ୍କୁ ସମ୍ପୂର୍ଣ୍ଣ ଟିକାକରଣ କରିବା ସରକାରଙ୍କର ଲକ୍ଷ୍ୟ ରହିଛି। ଗ୍ରୀଷ୍ମ ଋତୁରେ ଜଙ୍ଗଲରେ ଲାଗୁଥିବା ନିଆଁ ଅନେକ ସମୟରେ ମନୁଷ୍ୟକୃତ ହୋଇଥିବା ବେଳେ କନ୍ଧମାଳ ଜିଲ୍ଲାର ବନ୍ଧଗଡ଼ ପଞ୍ଚାୟତ ମିଲୁମହା ଗାଁର ଲିପିକା ମଲ୍ଲିକ ଦୀର୍ଘ 1 କିଲୋମିଟର ପର୍ଯ୍ୟନ୍ତ ଜଙ୍ଗଲ ନିଆଁ ଲିଭାଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ସୂଚନାଯୋଗ୍ୟ, ଗତକାଲି ଜଙ୍ଗଲରୁ ମହୁଲ ସଂଗ୍ରହ ପାଇଁ କିଛି ଲୋକ ନିଆଁ ଲଗାଇ ଦେଇଥିବା ବେଳେ ଏହା ଲିପିକାଙ୍କ ଦୃଷ୍ଟିକୁ ଆସିଥିଲା। ହାତରେ କୌଣସି ସରଞ୍ଜାମ ନ ଥାଇ ଗଛ ଡାଳକୁ ଭାଙ୍ଗି ସେ ନିଆଁ ଲିଭାଇବା ପାଇଁ ପ୍ରୟାସ କରିଥିଲେ। ଏହି କାର୍ଯ୍ୟରେ ତାଙ୍କ ମା ତାଙ୍କୁ ସହଯୋଗ କରିଥିଲେ। ପଶ୍ଚିମ ଓଡ଼ିଶା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପାଣିପାଗ ବିଭାଗ ସୂଚନା ଅନୁସାରେ ଚଳିତ ବର୍ଷର ସର୍ବାଧିକ ତାପମାତ୍ରା ବୌଦ୍ଧରେ ଆଜି 43.6 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ତାପମାତ୍ରା 40 ଡିଗ୍ରୀରୁ ଅଧିକ ଥିଲା। ଝାରସୁଗୁଡ଼ାରେ 42 ଡିଗ୍ରୀ ସେଲସିୟସ୍ ରହିଥିଲା। ଝାରସୁଗୁଡ଼ା, ସମ୍ବଲପୁର, କଳାହାଣ୍ଡି, ଅନୁଗୁଳ, ଢେଙ୍କାନାଳ, ମୟୂରଭଞ୍ଜ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଆସନ୍ତାକାଲି ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ, ଭାରତର କାଳଜୟୀ ସଂସ୍କୃତି ଓ ଐତିହ୍ୟ ସହିତ ସମସ୍ତ ଭାରତୀୟଙ୍କର ଶକ୍ତି ସହ ପ୍ରଧାନମନ୍ତ୍ରୀ ଜଡ଼ିତ ବୋଲି ସ୍ୱତନ୍ତ୍ର ସାକ୍ଷାତକାରରେ କହିଲେ ଶ୍ରୀ ମୋଦି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଆସନ୍ତା ଶୁକ୍ରବାର ଦିନ 3 ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ସାରସ୍ୱତ ସାଧକ ରମାକାନ୍ତ ରଥଙ୍କର ଆସନ୍ତାକାଲି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷକୃତ୍ୟ ସମ୍ପନ୍ନ ଏବଂ ସାର୍ବଜନୀନ ଟିକାକରଣର ଗୁରୁତ୍ୱ ସମ୍ପର୍କରେ ଜନସଚେତନତା ସୃଷ୍ଟି ଲାଗି ଆଜି ପାଳନ କରାଯାଉଛି ଜାତୀୟ ଟିକାକରଣ ଦିବସ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।